ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବିଶ୍ୱକୁ ନେତୃତ୍ୱ ଦେବା କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛି, କହିଛନ୍ତି ରାଷ୍ଟ୍ରପତି. ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଲୋକସଭାରେ ହଟ୍ଟଗୋଳ, ଅପରାହ୍ନ 2 ଯାଏଁ ଗୃହ ମୁଲତବୀ. 5 ଭାରତ ଗସ୍ତରେ ଆସି ପହଞ୍ଚିଲେ ଚିଲି ରାଷ୍ଟ୍ରପତି. ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଲେ ଆଲୋଚନା. ୱାକଫ ସଂଶୋଧନ ବିଧେୟକ ନେଇ ଲୋକମାନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି ବିରୋଧୀ, ଅଭିଯୋଗ କଲେ କେନ୍ଦ୍ରମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତକୁ ଏକ ବୈଶ୍ୱିକ ନେତୃତ୍ୱ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି. ଡିଜିଟାଲ୍ ନେଣଦେଣ କ୍ଷେତ୍ରରେ ଦେଶକୁ ଏକ ଅତ୍ୟାଧୁନିକ ସ୍ତରରେ ପହଞ୍ଚାଇବା ପାଇଁ ଆର୍ବିଆଇର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି. ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର 90ତମ ବାର୍ଷିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି ସେଣ୍ଟ୍ରାଲ୍ ବ୍ୟାଙ୍କ ଗତ 9 ଧରି ସରକାରଙ୍କ ବିଭିନ୍ନ ନୀତି ଏବଂ ଦୂରଦୃଷ୍ଟିକୁ ନେଇ ତା'ର ଯାତ୍ରା ଚଳାଇଛି. ଆସନ୍ତା 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆର୍ବିଆଇର ଅବଦାନ ଅନେକ ରହିଛି ବୋଲି ସେ କହିଛନ୍ତି. ଦେଶର ଅର୍ଥନୈତିକ ଭିଭିଭୂମିକୁ ସୁଦୃଢ଼ କରିବା ସହ ଏହା ସହ ଜଡ଼ିତ ପ୍ରମୁଖ ପ୍ରତିଷ୍ଠାନ ନାବାର୍ଡ, ଆଇଡିବିଆଇ ଏବଂ ନ୍ୟାସନାଲ୍ ହାଉସିଂ ବ୍ୟାଙ୍କ ଆଦିକୁ ଅର୍ଥନୈତିକ କ୍ଷମତା ଦେବାରେ ଆର୍ବିଆଇ ଚେଷ୍ଟା ଚଳାଇଛି. ଏହି ଅର୍ଥନୈତିକ ଅନୁଷ୍ଠାନଗୁଡ଼ିକ ଦେଶର କୃଷି, କ୍ଷୁଦ୍ର ବ୍ୟବସାୟ ଏବଂ ଗୃହ ନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିରବଚ୍ଛିନ୍ନ ସହାୟତା ପ୍ରଦାନ କରୁଛନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଲ୍ଲେଖ କରିଛନ୍ତି. ଲୋକସଭାରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବିରୋଧୀମାନଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ଶୂନ୍ୟକାଳରେ ସମାଜବାଦୀ ଦଳର ସଭ୍ୟମାନେ ତାଙ୍କ ଦଳର ସାଂସଦ ରାମଜୀଲାଲ ସୁମନଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ଉଠାଇ ପାଟିତୁଣ୍ଡ କରିଥିଲେ. କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ସାଂସଦମାନେ ନକଲି ଭୋଟର ଆଇଡେଣ୍ଟିଟି କାର୍ଡ ନମ୍ଘର ସମ୍ପର୍କରେ ଆଲୋଚନା କରି ଗୃହରେ ହୋହାଲ୍ଲା କରିଥିଲେ. ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରିବାରୁ ଗୃହରେ ବିରୋଧୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ. ବାଚସ୍ପତି ଏହାକୁ ନିୟମ ବିରୁଦ୍ଧ ବୋଲି ମନ୍ତବ୍ୟ ଦେଇଥିଲେ. ଗୃହ ନିୟମ ଅନୁଯାୟୀ ଚାଲିବ ବୋଲି ବାଚସ୍ପତି ଗୃହର ସଦସ୍ୟମାନଙ୍କୁ ବାରମ୍ବାର ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା. ତେବେ ବିରୋଧୀମାନେ ସେମାନଙ୍କ ସ୍ଲୋଗାନ ଜାରି ରଖି ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ କରିଥିଲେ. କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଅନ୍ତର୍ଜାତୀୟ ବଜାରରେ ସାରର ମୂଲ୍ୟ ବୃଦ୍ଧି ହେବା ସତ୍ତ୍ୱେ ସରକାର ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ସବ୍ସିଡି ସାର ଯୋଗାଇ ଦେଉଛନ୍ତି. କୃଷି ଉତ୍ପାଦନ ପାଇଁ ସାର ଏକ ଅତ୍ୟାବଶ୍ୟକ ଉପାଦାନ ଏବଂ ସରକାର ଏହାର ମୂଲ୍ୟ ଯାଞ୍ଚ କରିବା ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି. 266 ପ୍ରତି ବସ୍ତା ମୂଲ୍ୟରେ ଚାଷୀମାନଙ୍କୁ ୟୁରିଆ ସାର ଯୋଗାଇ ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି.
पिछले दिनों लगातार अंतर्राष्ट्रीय बाजार में उर्वरकों की कीमतें बढ़ती रही है, लेकिन ये मोदी सरकार का संकल्प है कि अंतर्राष्ट्रीय बाजार की बढ़ती हुई कीमतों का बोझ किसी भी कीमत पर किसान के ऊपर नहीं आने देंगे. यूरिया की एक बोरी जिसकी कीमत 1744.50 होती है, ये मोदी जी की सरकार है जो 266.50 में उपलब्ध करा रही है.
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ସରକାର ନକ୍ସଲମୁକ୍ତ ଭାରତ ଗଠନ ଦିଗରେ ଏକ ଦୃଢ଼ ପଦକ୍ଷେପ ନେଉଛନ୍ତି. ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଜିଲ୍ଲାର ସଂଖ୍ୟା 12-6 ହ୍ରାସ କରି ଦେଶ ଏକ ନୂତନ ସଫଳତା ହାସଲ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ସରକାର ଦେଶର ସର୍ବାଙ୍ଗୀନ ବିକାଶ ସୁନିଶ୍ଚିତ କରିବା ସହ ନକ୍ସଲବାଦ ବିରୁଦ୍ଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଫଳରେ ଏକ ସଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି. ଭାରତ 2026 ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରିବାକୁ ସଂକଳ୍ପବଦ୍ଧ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5 ଭାରତ ଗସ୍ତରେ ଆସିଥିବା ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଫଟ୍ଟଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଉଭୟ ଦେଶ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ଚୁକ୍ତିନାମାକୁ ସ୍ୱାକ୍ଷର କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଥିବା ଚିଲି ରାଷ୍ଟ୍ରପତି ଶ୍ରୀ ଫଣ୍ଡ ଆଜି ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ କରିଛନ୍ତି। ଏ ଅବସରରେ ଚିଲି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନା ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିବ ବୋଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଶା ପ୍ରକଟ କରିଛନ୍ତି। ଦୁଇ ଦେଶ ମଧ୍ୟରେ ନୂତନ ଭାଗିଦାରୀ ଆରମ୍ଭ ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହେବ ବୋଲି ଜୟଶଙ୍କର କହିଛନ୍ତି। ଏହି ଗସ୍ତ ଅବସରରେ ଚିଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଭୋଜି ସଭାରେ ଯୋଗ ଦେଇ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଚିଲି ରାଷ୍ଟ୍ରପତିଙ୍କ ସହ ତାଙ୍କ ଦେଶର ମନ୍ତ୍ରୀ ସାଂସଦ ପ୍ରତିଷ୍ଠିତ ବ୍ୟବସାୟୀ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସହ ଭାରତ ଗସ୍ତରେ ଆସିଛନ୍ତି। ଦୁଇ ଦେଶ ମଧ୍ୟରେ ଏକ ସାଂସ୍କୃତିକ ସଂଯୋଗ ବୃଦ୍ଧି କରିବା ମଧ୍ୟ ଏହି ଗସ୍ତର ଲକ୍ଷ୍ୟ ରହିଛି ବୋଲି ଜଣାପଡ଼ିଛି। ତାଙ୍କ ଗସ୍ତ କାଳରେ ରାଷ୍ଟ୍ରପତି ବୋରିକ୍ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଆଦି ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଚିଲି ରାଷ୍ଟ୍ରପତି ରାଜନେତା, ବ୍ୟବସାୟୀ, ଶିଳ୍ପପତି ଏବଂ ପୁଞ୍ଜିନିବେଶକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତା 5 ତାରିଖରେ ସେ ଚିଲି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ୱାକଫ ସଂଶୋଧନ ବିଧେୟକର ଉଦ୍ଦେଶ୍ୟ କାହାରି ସମ୍ପତ୍ତି କବ୍ଜା କରିବା ନୁହେଁ, ବରଂ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା। ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ଯୋଶୀ ବିରୋଧୀ ଦଳ ଲୋକମାନଙ୍କୁ ଏ ସଂକ୍ରାନ୍ତରେ ଭ୍ରମିତ କରୁଛି ବୋଲି ଅଭିଯୋଗ କରିଛନ୍ତି। ବିଜେପି ସାଂସଦ ଦିନେଶ ଶର୍ମା ମଧ୍ୟ ଏହି ବିଲ୍କୁ ସମର୍ଥନ କରି କହିଛନ୍ତି ଯେଉଁମାନେ ଏହି ବିଲ୍କୁ ବିରୋଧ କରୁଛନ୍ତି ସେମାନେ ସମ୍ଭିଧାନ ବିରୁଦ୍ଧ ଆଚରଣ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଅପରପକ୍ଷରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏହି ବିଲ୍କୁ ବିରୋଧ କରି ବିଜେପିକୁ କଟୁ ସମାଲୋଚନା କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି
तो ये किसी का प्रॉपर्टी हम वापस लेने का बात नहीं किया है, इधर माइनॉरिटी और मेजॉरिटी का। इससे पहले भी मैं एक इंसिडेंट कहा था, जस्ट टू एडजस्टेंट टू माई कॉन्स्टिट्यूएंसी, एक मुस्लिम व्यक्ति का प्रॉपर्टी वक्फ करके वो खरीदने के 60 इयर्स के बाद उनका प्रॉपर्टी कर दिया है। ये सब करके जो कन्फ्यूजन क्रिएट हो रहा है उसके लिए हम बात कर रहे हैं, हम सबको न्याय देने के लिए। तो ये मुस्लिम का प्रॉपर्टी या कम्युनिटी और किसी का भी ପ୍ରପର୍ଟି ୱାପସ ଲେକେ ଅନ୍ୟାୟ କରନେ କେ ଲିଏ ନହିଁ, ଏ ସିର୍ଫ ସବକୋ ନ୍ୟାୟ ଦେନେ କେ ଲିଏ ହୈ।
ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦେଶ ଗଠନର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1936 ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ସରକାର ଏବଂ ରାଜ୍ୟବାସୀ ମିଳିତ ଭାବେ ସମସ୍ତଙ୍କ ପାଇଁ ଉଜ୍ଜଳ ଓ ନ୍ୟାୟୋଚିତ ଭବିଷ୍ୟତ ଲକ୍ଷ୍ୟରେ କାର୍ଯ୍ୟ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଦିବସ ଓଡ଼ିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ। କେନ୍ଦ୍ର ଏବଂ ଓଡ଼ିଶା ସରକାର ରାଜ୍ୟର ପ୍ରଗତି ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମୃଦ୍ଧ ଗଠନ ଓଡ଼ିଶାର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମୂଲ୍ୟବାନ ଅବଦାନ ପ୍ରଦାନ କରିଥିବା ବରପୁତ୍ରମାନଙ୍କ ନୀତି ଓ ଆଦର୍ଶ ସବୁଦିନ ସ୍କରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଆଜି ଓଡ଼ିଶା ଦିବସ ସମାରୋହ 2025 ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ସହିତ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ମୂଲ୍ୟବାନ ଅବଦାନ ଦେଇଥିବା ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏଥିରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ସ୍ଥାନ ପାଇବ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ମୁଖ୍ୟ ଆବାସିକ କମିଶନର ବିଶାଲ ଗଗନ କହିଛନ୍ତି ଓଡ଼ିଶା ଦିବସ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ପ୍ରଦର୍ଶନ କରାଯିବ। 2000ରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତ ଏବଂ କେନ୍ଦ୍ର ମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଖେଳାଯିବ। ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଦଳ 8 କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଶ୍ୱକୁ ନେତୃତ୍ୱ ଦେବା କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛି, କହିଛନ୍ତି ରାଷ୍ଟ୍ରପତି। ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଲୋକସଭାରେ ହଟ୍ଟଗୋଳ, ଅପରାହ୍ନ 2 ଯାଏଁ ଗୃହ ମୁଲତବୀ। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ ଚିଲି ରାଷ୍ଟ୍ରପତି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଲେ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।